ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, 15 ଜଣ ନର୍ସିଂ ବୃତ୍ତିଧାରୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଆମେ ସଂକଳ୍ପବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ବିହାରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ 5375 ଜଣ ଭାରତୀୟ ଶାନ୍ତିଦୂତଙ୍କୁ ସମ୍ମାନିତ କଲା ଜାତିସଂଘ। ଏବଂ ଆଇପିଏଲ୍ କ୍ରିକେଟ୍ ସିରିଜ୍ରେ ଆଜି ଏଲିମିନେଟର ପର୍ଯ୍ୟାୟରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 15 ଜଣ ନର୍ସିଂ ବୃତ୍ତିଧାରୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର 2025 ପ୍ରଦାନ କରିଛନ୍ତି। ନର୍ସିଂ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏବଂ ପ୍ରତାପ ରାଓ ଯାଦବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନର୍ସ ଓ ନର୍ସିଂ ବୃତ୍ତି କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର 1973 ପ୍ରଦାନ କରିଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆତଙ୍କବାଦ ବିରୋଧରେ ଭାରତର ସଂଗ୍ରାମ ଜାରି ରହିବ ଏବଂ ଏହା କେବେ ବନ୍ଦ ହେବ ନାହିଁ। ସେ କହିଛନ୍ତି, ଆତଙ୍କବାଦ ଦେଶର ସୀମା ବାହାରେ ହେଉ କିମ୍ବା ଦେଶ ଭିତରେ ହେଉ, ଏହାର ମୂଳୋତ୍ପାଟନ ପାଇଁ ଆମେ ସଂକଳ୍ପବଦ୍ଧ। ଶ୍ରୀ ମୋଦି କହିଛନ୍ତି, ପାକିସ୍ତାନ ଏବଂ ସାରା ବିଶ୍ୱ ଭାରତର ଝିଅଙ୍କ ସିନ୍ଦୁରର ଶକ୍ତି ଏବଂ ଅପରେସନ ସିନ୍ଦୁର ସମୟରେ ବିଏସ୍ଏଫ୍ର ଅଭୂତପୂର୍ବ ବୀରତ୍ୱ ଓ ସାହସ ଦେଖିଛି। ସେ କହିଛନ୍ତି, ଶତ୍ରୁମାନେ ଜାଣିବା ଉଚିତ ଯେ ଏହା କେବଳ ଆମର ତୃଣୀର ଏକ ତୀର ଅଟେ। ଶ୍ରୀ ମୋଦି କହିଛନ୍ତି, ଦେଶର ଶତ୍ରୁ ଆତଙ୍କବାଦୀ ହେଉ କିମ୍ବା ନକ୍ସଲବାଦୀ ହେଉ, ଏହାର ତୁରନ୍ତ ନିର୍ଣ୍ଣାୟକ ଭାବେ ମୁକାବିଲା କରାଯିବ।
ଅପରେସନ ସିନ୍ଦୁର ମେଁ ଭାରତ କି ଜୋ ତାକତ ଦୁଶ୍ମନ ନେ ଦେଖି ହୈ, ଲେକିନ ଦୁଶ୍ମନ ସମଝଲେ ୟେ ତୋ ହମାରେ ତର୍କସ କା କେବଲ ଏକ ହି ତୀର ହୈ। ଆତଙ୍କବାଦ କେ ଖିଲାଫ ଭାରତ କି ଲଡାଇ ନ ରୁକି ହୈ ନ ଥମି ହୈ। ଆତଙ୍କ କା ଫନ ଅଗର ଫିର ଉଠେଗା, ଭାରତ ଉସେ ବିଲ୍ ସେ ଖିଚକର କୁଚଲନେ କା କାମ କରେଗା।
ଶ୍ରୀ ମୋଦି ଆଜି ବିହାରର କର୍କଟାଠାରେ 48,520 କୋଟି ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସମାବେଶକୁ ସମ୍ବୋଧନ କରି କହିଛନ୍ତି, ଡବଲ ଇଞ୍ଜିନ୍ ସରକାର ବିହାରର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରୟାସ ଜାରି ରଖିଛି। ଏହି କ୍ରମରେ ଆଜି 1,000 କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ହୋଇଛି। ପ୍ରଧାନମନ୍ତ୍ରୀ 22 ଜାତୀୟ ରାଜପଥର 4 ବିଶିଷ୍ଟ ପାଟନା ଗୟା ଧୋବି ସେକ୍ସନକୁ ଉଦ୍ଘାଟନ କରିବା ସହ 5,500 କୋଟି ଏକ ପ୍ରକଳ୍ପ, 27 ଜାତୀୟ ରାଜପଥର ଗୋପାଳଗଞ୍ଜ ଟାଉନ୍ଠାରେ 249 କୋଟି ମୂଲ୍ୟର ଏକ 4 ବିଶିଷ୍ଟ ରାଜପଥର ଏକ ଅଂଶକୁ ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପାଟନା ଗୟା ଧୋବି ରାଜପଥ ବିହାରର ପାଟନା ଓ ଐତିହ୍ୟନଗରୀ ଗୟା ମଧ୍ୟରେ ସଂଯୋଗ ସ୍ଥାପନ କରିବ।
ବିହାର ମେ ଆଜ ହର ତରଫ 4 ଔର 6 ସଡକୋଁ କା ଜାଲ ବିଛ ରହା ହୈ। ପାଟନା ସେ ବକ୍ସର, ଗୟା ଜି ସେ ଡୋଭି, ପାଟନା ସେ ବୋଧ ଗୟା ଜି, ପାଟନା ଆରା ସାସାରାମ ଗ୍ରୀନ ଫିଲ୍ଡ କରିଡର ହର ତରଫ ତେଜି ସେ କାମ ହୋ ରହା ହୈ।
ପ୍ରଧାନମନ୍ତ୍ରୀ 1,330 କୋଟି ମୂଲ୍ୟର ସନ୍ନଗର ଏବଂ ମହମ୍ମଦଗଞ୍ଜ ମଧ୍ୟରେ ତୃତୀୟ ରେଳ ଲାଇନ୍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଔରଙ୍ଗାବାଦ ଜିଲ୍ଲାସ୍ଥିତ ନବୀନନଗରଠାରେ ଏନ୍ଟିପିସି ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟର ସମ୍ପ୍ରସାରିତ ଦ୍ୱିତୀୟ ଭାଗର ନିର୍ମାଣର ଶୁଭାରମ୍ଭ କରିଛନ୍ତି। ଏହାକୁ ମିଶାଇ 3 ୟୁନିଟ୍ରୁ 2,400 ମେଗାୱାଟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଏଥିଲାଗି 29,930 କୋଟି ବ୍ୟୟବରାଦ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ପ୍ରକଳ୍ପ ଶେଷ ହେଲା ପରେ ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଓ ପୂର୍ବ ଭାରତର ଅନେକ ଅଞ୍ଚଳରେ ଶକ୍ତି ସଙ୍କଟର ସମାଧାନ ହୋଇପାରିବ। ଜାତିସଂଘ ପକ୍ଷରୁ ଭାରତୀୟ ଶାନ୍ତିଦୂତ ବ୍ରିଗେଡିୟର ଅମିତାଭ ଝା ଏବଂ ହବିଲଦାର ସଞ୍ଜୟ ସିଂଙ୍କୁ ସମ୍ମାନିତ କରାଯାଇଛି। ଉଭୟ ବ୍ରିଗେଡିୟର ଝା ଏବଂ ହବିଲଦାର ସିଂ ଶାନ୍ତିରକ୍ଷା ଅଭିଯାନରେ ପ୍ରାଣବଳୀ ଦେଇଥିଲେ। ଭାରତର ସ୍ଥାୟୀ ପ୍ରତିନିଧି ପି ହରିସ୍ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ଙ୍କଠାରୁ ଏକ ସ୍ୱତନ୍ତ୍ର ଉତ୍ସବରେ ଉଭୟଙ୍କ ପାଇଁ ସମ୍ମାନସୂଚକ ପଦକ ଗ୍ରହଣ କରିଛନ୍ତି। ବ୍ରିଗେଡିୟର ଅମିତାଭ ଝା ଇସ୍ରାଏଲ ଏବଂ ସିରିଆ ମଧ୍ୟରେ 1973 ଯୁଦ୍ଧ ପରେ ଅସ୍ତ୍ରବିରତି ପରିସ୍ଥିତି ନିରୀକ୍ଷଣ କରିବା ଲାଗି ଗୋଲାନ ହାଇଟ୍ସରେ ଜାତିସଂଘ ପକ୍ଷରୁ କମାଣ୍ଡର ଭାବେ ନିରୀକ୍ଷଣ କରୁଥିଲେ। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ କହିଛନ୍ତି, ଅମିତାଭ ଝାଙ୍କ ବଳିଷ୍ଠ ନେତୃତ୍ୱ ଏବଂ ପ୍ରତିବଦ୍ଧତା ପାଇଁ ତାଙ୍କୁ ସ୍କରଣ କରାଯାଉଛି। ବ୍ରିଗେଡିୟର ଝା କଙ୍ଗୋରେ ମଧ୍ୟ ସାମରିକ ନିରୀକ୍ଷକ ଭାବେ 2005-2006 ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ହବିଲଦାର ସଞ୍ଜୟ ସିଂ ମଧ୍ୟ କଙ୍ଗୋରେ ଦାୟିତ୍ୱ ନେଇଥିଲେ। ଗତକାଲି 77ତମ ଜାତିସଂଘ ଶାନ୍ତିରକ୍ଷା ଦିବସ ପାଳନ ଅବସରରେ 61,353 ଜଣ ଶାନ୍ତିଦୂତଙ୍କୁ ସମ୍ମାନିତ କରାଯାଇଛି। ସେମାନଙ୍କ ମଧ୍ୟରେ 5,375 ଜଣ ଭାରତୀୟ ଅଛନ୍ତି। ଗତକାଲି ମଧ୍ୟ ଭାରତୀୟ ସେନା ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ସେନାବାହିନୀ ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାକେଶ କପୁର 182 ଜଣ ଭାରତୀୟ ଶାନ୍ତିଦୂତଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଜମ୍ମୁ କାଶ୍ମୀରର ପୁଞ୍ଚ ସହର ଗସ୍ତ କରିବା ଅବସରରେ ସେଠାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ସମ୍ପତ୍ତି ଓ ଧାର୍ମିକ ସ୍ଥଳ ବୁଲି ଦେଖିଥିଲେ। ଆମ ଜମ୍ମୁ ସମ୍ଭାଦଦାତା ଜଣାଇଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ବରିଷ୍ଠ ଅଧିକାରୀ, ସୁରକ୍ଷା ଅଧିକାରୀ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ସହ ସାକ୍ଷାତ ଆଲୋଚନା କରିଥିଲେ। ସେଠାକାର ଏକ ଡାକ ବଙ୍ଗଳାରେ ଲୋକମାନଙ୍କର ଅଭିଯୋଗ ଶୁଣିବା ସହ ସେମାନଙ୍କୁ ସମବେଦନା ଜଣାଇଥିଲେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଏବଂ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଗତକାଲି ଶ୍ରୀ ଶାହା ରାଜଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ସହ ଅମରନାଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଅମରନାଥ ଯାତ୍ରାର ସୁରକ୍ଷା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀ ଶାହା ସୂଚନା ଦେଇଥିଲେ। ବୈଠକରେ ଉପରାଜ୍ୟପାଳ ମନୋଜ ସିହ୍ନା, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଜମ୍ମୁ କାଶ୍ମୀର ମୁଖ୍ୟ ସଚିବ ଅଟଳ ଦୁଲେ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀ ଶାହା ସାମାଜିକ ଗଣମାଧ୍ୟମ ଏକ୍ସରେ ସୁରକ୍ଷା ସମ୍ପର୍କିତ ବୈଠକ ସମ୍ପର୍କରେ ସୂଚନା ଦେଇଛନ୍ତି। ଗସ୍ତର ଆଜି ଦ୍ୱିତୀୟ ଦିନରେ ଶ୍ରୀ ଶାହା ପୁଞ୍ଜ ଜିଲ୍ଲା ନିକଟବର୍ତ୍ତୀ ଖାନ୍ତରସ୍ଥିତ ବିଏସ୍ଏଫ୍ ମୁଖ୍ୟାଳୟରେ ଯବାନମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ସ୍ଥାନୀୟ ଧାର୍ମିକସ୍ଥଳୀ ପରିଦର୍ଶନ ସହ ସେଠାକାର ଲୋକମାନଙ୍କ ସହିତ ଭାବ ବିନିମୟ କରିବେ ବୋଲି ଜଣାପଡ଼ିଛି। ଆଗାମୀ ଅମରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅର୍ଦ୍ଧସାମରିକ ବାହିନୀ ମୁତୟନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏକ ସୁଗମ ଏବଂ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜମ୍ମୁ କାଶ୍ମୀରରେ ମୋଟ 581 କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହେବେ। ଅମରନାଥ ତୀର୍ଥପଥ ଏବଂ ଆଖପାଖ ଅଞ୍ଚଳଗୁଡ଼ିକରେ ପୂର୍ବରୁ ନିୟୋଜିତ ଥିବା 156 ସିଏପିଏଫ୍ କମ୍ପାନୀକୁ ବ୍ୟବହାର କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜମ୍ମୁ କାଶ୍ମୀର ପ୍ରଶାସନ ଏବଂ ପୁଲିସ୍କୁ ଅଧିକାର ପ୍ରଦାନ କରିଛି। ସୂଚନାଯୋଗ୍ୟ, ଆସନ୍ତା July 3 ବାର୍ଷିକ ଅମରନାଥ ଯାତ୍ରା ଆରମ୍ଭ ହେବ। ଭାରତୀୟ ଜନତା ପାର୍ଟି ଅପରେସନ ସିନ୍ଦୁର ସମ୍ପର୍କରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ କଡ଼ା ସମାଲୋଚନା କରିଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, କଂଗ୍ରେସ ନେତାଙ୍କର ଅପରେସନ ସିନ୍ଦୁର ସମ୍ପର୍କରେ ମନ୍ତବ୍ୟ ଦେଶର ସଶସ୍ତ ବାହିନୀର ମନୋବଳକୁ ହ୍ରାସ କରୁଛି। ଆଇପିଏଲ୍ T20 କ୍ରିକେଟ୍ ସିରିଜ୍ରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ନ୍ୟୁ ଚଣ୍ଡିଗଡ଼ରେ ସନ୍ଧ୍ୟା 7:30 ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 8 ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏଥିସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସିଧାସଳଖ ଫାଇନାଲ୍କୁ ଉନ୍ନୀତ ହୋଇଛି। 15 ଜଣ ନର୍ସିଂ ବୃତ୍ତିଧାରୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗେଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଆମେ ସଂକଳ୍ପବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। ବିହାରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ 5,375 ଜଣ ଭାରତୀୟ ଶାନ୍ତିଦୂତଙ୍କୁ ସମ୍ମାନିତ କଲା ଜାତିସଂଘ। ଏବଂ ଆଇପିଏଲ୍ କ୍ରିକେଟ୍ ସିରିଜ୍ରେ ଆଜି ଏଲିମିନେଟର ପର୍ଯ୍ୟାୟରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ।